ମୁଁ 49 ନମ୍ବର ୱାର୍ଡର ଜଣେ ଗୁଡ଼ିଆତଟା ସାହିର ଜଣେ ବାସିନ୍ଦି। ମୋ ନାଁ ଜାଗସିନୀ ଗୌଡ଼। ଆମ ସାହି ପ୍ରାୟ ବର୍ଷେ ହବ ଡ୍ରେନ୍ ହେଇସାରିଲାଣି, କିନ୍ତୁ ଓଭରଫ୍ଲୋ ହେଇକି ସବୁ ପାଣି ଉପରକୁ ଉଠୁଛି। ପୋକ ଯୋଗୁଁ ବହୁତ ପ୍ରକାର ବର୍ଷା ହେଇଗଲେ ପାଣି ସବୁ ବାହାରିକି ଘରେ ପଶିବାର ସମସ୍ୟା ଅଛି, ଆଉ ଛୁଆମାନେ ବି ବାହାରକୁ ଆସିପାରୁନାହାନ୍ତି। ବିଭିନ୍ନ ପ୍ରକାର ଇନଫେକ୍ସନ ହେଇକି ସବୁ ଗୋଡ଼ ହାତ କୁଣ୍ଡେଇ କୁଣ୍ଡେଇ ହଉଛି ଛୁଆଙ୍କର। ଲୋକମାନେ ବି ବହୁତ ପ୍ରକାର ହଇରାଣ ହଉଛନ୍ତି, ଆଉ ତାକୁ ସଫା ଯଦି ଶୀଘ୍ର ଯଦି ସଫା ହୁଅନ୍ତା ତାହେଲେ ଭଲ ହୁଅନ୍ତା। ଆଉ ସମସ୍ତେ ବି ଏସବୁ ପାଇଁ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହଉଛନ୍ତି, ତୁରନ୍ତ ସମାଧାନ କରାଯିବ।